ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା,
କର୍ଣ୍ଣ ରୋଗ ଓ ଅନ୍ୟ ରୋଗ। ନମସ୍କାର ପ୍ରିୟ ଶ୍ରୋତା, ସଜନା ପତ୍ର ରସ ଓ ସୋରିଷ ତେଲକୁ ଉଷୁମ କରି କାନରେ ପକାଇଲେ କାନବିନ୍ଧା ଭଲ ହୋଇଥାଏ। କାଗେଜି ଲେମ୍ବୁ ରସକୁ କାନରେ ପକାଇଲେ କାନ ଟଣା ଭଲ ହୁଏ। କଞ୍ଚା ରସୁଣ ପକାଇଲେ କାନ କାନଟଣା ଭଲ ହୁଏ। କୃଷ ତୁଳସୀ ରସ 2-3 ଟୋପା କାନରେ ପକାଇଲେ କାନ ବିନ୍ଧା ଭଲ ହୁଏ। ସମପରିମାଣରେ ଶୁଣ୍ଠି ହେଙ୍ଗୁ ଧନିଆକୁ ବାଟି ସୋରିଷ ତେଲରେ ଫୁଟାଇ ଛାଣି ସେହି ତେଲକୁ କାନରେ ପକାଇଲେ କର୍ଣ୍ଣବଧିରତା କର୍ଣ୍ଣଶୂଳ କର୍ଣ୍ଣସ୍ରାବ ଆଦି ଭଲ ହୋଇଥାଏ। କୁର୍ମୀ କଷିର ଶୂଳ ଖାଣ୍ଟି ସୋରିଷ ତେଲକୁ ଦୈନିକ ନୈଶ୍ୟ ନେଲେ ଶିରଶୂଳ ଭଲ ହୁଏ। କୁକୁର କାମୁଡ଼ା ବିଷ ଅନ୍ୟ କୌଣସି ଗୋଟିଏ କୁକୁର ରୁମକୁ ଗୋଟିଏ ପାଚିଲା କଦଳୀରେ ପୁରାଇ ଖାଇବାକୁ ଦେଲେ କୁକୁର ବିଷ ଦୂର ହୋଇଥାଏ। ବାଘ ଛାଲ ଖଣ୍ଡେ ପୋଡ଼ି ତାହାର ଭସ୍ମକୁ ପାଚିଲା କଦଳୀରେ ଭରି ଖାଇଲେ କୁକୁର ବିଷ ନଷ୍ଟ ହୋଇଥାଏ। କଲ ରାତପତ୍ର ରସ 2-3 ଚାମଚ ପିଇବ ଓ କ୍ଷତରେ ଲଗାଇବ। ଯଦି ଏହିପରି କରିବ କୁକୁର କାମୁଡ଼ା ବିଷରୁ ଆପଣମାନେ ଦୂର ହୋଇପାରିବେ। ଖାସ ସିଝା ଅଲୁଅକୁ ଚୋପା ଛଡ଼ାଇ ତାହା ସହିତ ପିପିଲି ଗୁଣ୍ଡ ମିଶାଇ ଖାଇଲେ ଖାସ ଶ୍ୱାସ ଯକ୍ଷ ଆଦି ଭଲ ହୁଏ। ତୁଳସୀ ପତ୍ର ରସରେ ପିପିଲି ଗୁଣ୍ଡ ମୁହଁ ମିଶାଇ ଖାଇଲେ ଖାସ କଫ ଦୂର ହୋଇଥାଏ। କରଞ୍ଜ ଫୁଲକୁ ସୂତାରେ ଗନ୍ଥି ମାଲା କରି ଛୁଆଙ୍କ ବେକରେ ବାନ୍ଧିଲେ ସମସ୍ତ ପ୍ରକାରର ଖାସ ଭଲ ହୁଏ। ତୁଳସୀ ପତ୍ରକୁ ଧୋଇ ଛାଇରେ ଶୁଖାଇ ତା କରି ଚା କରି ପିଇଲେ ଖାସ ଭଲ ହୁଏ। ପାଚିଲା କଦଳୀରେ ଗୋଲମରିଚ ଗୁଣ୍ଡ ମିଶାଇ ଖାଇଲେ ଖାସ ଭଲ ହୁଏ। 1 ଭାଗ ଜଡ଼ା ତେଲ 4 ଭାଗ ସଫା ରୁଣି ପତ୍ରରସ ପାନ କଲେ ଖାସ ଖପ ଭଲ ହୋଇଥାଏ। ଶୁଖିଲା ଖାସ ତେଲ ମିଠା ସେଉ ଦିନକୁ 2-3-6 ଦିନ ଖାଇଲେ ଉପଶମ ମିଳିଥାଏ। କଟା ଘା କଟା ଘାରେ ଦୁଧରସ ଦେଇ କନା ପଟି ବାନ୍ଧିଲେ ରକ୍ତସ୍ରାବ ବନ୍ଦ ହୋଇଥାଏ। ବିଶଲ୍ୟକରଣୀ ରସ ଓ ବଟା ପତ୍ରକୁ କଟା ଘାରେ ଲଗାଇବ। ଗେଣ୍ଟୁ ପତ୍ର ରସକୁ ଗଲାଇବ। ଖାଣ୍ଟି ମୁହଁ କଟା ଘାରେ ଲଗାଇ ପଟି ବାନ୍ଧିବ। ଯଦି ଏହିପରି କରିବ ତାହେଲେ କଟା ଘାଟା ଭଲ ହୋଇଯାଇପାରିବ। ପ୍ରିୟ ଶ୍ରୋତା, ଯଦି ଏହି ଠିପନ ଗୁଡ଼ାକ ଆପଣଙ୍କ ପରିବାରରେ ସାହାଯ୍ୟ କରୁଅଛି ତାହେଲେ ଆମେ ବହୁତ ଖୁସି। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଯୀଶୁ ସେମାନଙ୍କର ଆବଶ୍ୟକତା ଅନୁସାରେ ସେବା କଲେ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ ଆଉ ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି ଆନନ୍ଦ ଆଉ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଲା ଯୀଶୁ ସେମାନଙ୍କର ଆବଶ୍ୟକତା ଅନୁସାରେ ସେବା କଲେ। ପ୍ରିୟସୋତା, ଯୀଶୁ ସେମାନଙ୍କର ସମାଜ ଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର ପୁଣି ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ। ପ୍ରିୟସୋତା, ଏହା ଆମେ ପାଉଅଛୁ ମାଥିଓ 9:35। ଜଣେ ସେଭେନ୍ ଡେ ଆଡ଼ଭେଣ୍ଟିଷ୍ଟ ମହିଳା ଆଫ୍ରିକା ମହାଦେଶରେ ସେ ଲୋକମାନଙ୍କର ସେବା କରିବାକୁ ବନ୍ଦ କରୁନଥିଲେ, କାରଣ ରିଟାୟାରମେଣ୍ଟ ସମୟ ପାଖରେ ଆସୁଥିଲା। ଏଡ୍ସର ପ୍ରକ୍ସ ବହୁତ ଥିଲା, ସେମାନଙ୍କ ସମାଜ ସେଥିରୁ ମୁକ୍ତ ହେବାକୁ ଚାହୁଁଥିଲା। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା ଏଡ୍ସ ଲୋକମାନଙ୍କୁ ଓ ଅନାଥ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା। 2012 ମହିଳା ଜନକ ମଣ୍ଡଳୀର ସଭ୍ୟମାନଙ୍କ ସହିତ ଖାଦ୍ୟ ଦେବାକୁ ଆରମ୍ଭ କଲେ। ସପ୍ତାହକୁ 6 ସେମାନେ 50 ପିଲାଙ୍କଠାରୁ କାର୍ଯ୍ୟ ଆରମ୍ଭ କଲେ। 2012 ସୁଦ୍ଧା ସେମାନେ 300 ପିଲାମାନଙ୍କୁ ପ୍ରତିଦିନ ଖାଦ୍ୟ ଯୋଗାଉଛନ୍ତି। ତାହା ଫ୍ରି ସ୍କୁଲ ଆରମ୍ଭ କରିବାରେ ମଧ୍ୟ ସାହାଯ୍ୟ କଲା ଓ ବର୍ତ୍ତମାନ 45 ଛାତ୍ର ପଢ଼ିବାକୁ ଆସୁଛନ୍ତି। ଅନ୍ୟ ସେବା କାର୍ଯ୍ୟ ସେମାନଙ୍କର ଆଚରଣକୁ ବସ୍ତ୍ର ଯୋଗାଉଛନ୍ତି। ବଗିଚାରୁ ପନିପରିବା ଓ ମକା ସଂଗ୍ରହ କରି ରଖନ୍ତି। ରୋଗୀମାନଙ୍କର ସେବା କରନ୍ତି। ସେମାନେ ମହିଳାମାନଙ୍କର ଜ୍ଞାନ ପ୍ରସାରଣ ପାଇଁ ଗୋଟିଏ ପାଠାଗାର ଖୋଲିଛନ୍ତି। ଅନେକ ହସ୍ତଶିଳ୍ପ ଶିକ୍ଷା କରି ଜୀବନରେ ରୋଜଗାର କରି ବଞ୍ଚିବାକୁ ତାହା ସାହାଯ୍ୟ କରୁଛନ୍ତି। ଏପରି ଉଦାହରଣ ପ୍ରେମ କୃଷ୍ଣଙ୍କ ନୂଆ ଚର୍ଚ୍ଚ ଆରମ୍ଭ କରିବାରେ ସହାୟକ ହେବ। ଆରମ୍ଭରେ କେବଳ 5 ସଦସ୍ୟ ଥିଲେ। 2012 ସୁଦ୍ଧା 160 ସଭ୍ୟ ଆସୁଛନ୍ତି। ପ୍ରାର୍ଥନା କରିବାକୁ ପ୍ରତି ବିଶ୍ରାମ ଦିନ ପରମେଶ୍ୱର ଅର୍ଥ ଯୋଗାଇଲେ। ଅନାଥମାନଙ୍କ ଗୃହ ସକାଶେ ଓ ପ୍ରାର୍ଥନା ଗୃହ ସକାଶେ ମଧ୍ୟ 2012 ଲୋକଙ୍କ ସହିତ ମିଳାମିଶି କରିବା ଓ ଖ୍ରୀଷ୍ଟ ପ୍ରେମ ଅନ୍ୟମାନଙ୍କ ସହିତ ବାଣ୍ଟିବା, ସତ୍ୟ ଘଟଣାଗୁଡ଼ିକ ଅନ୍ୟମାନଙ୍କୁ କହିବା ଖ୍ରୀଷ୍ଟିଆନ ସମାଜରେ ଶକ୍ତି ବଞ୍ଚାଇଥାଏ। ପ୍ରିୟ ଶ୍ରୋତା, ଯୀଶୁ ନୌକାରୁ ଓହ୍ଲାଇଲେ। ଗରାସୀୟ ସମୁଦ୍ର ପରପାରସ୍ତରେ ତାହାଙ୍କ ଶିଷ୍ୟମାନେ ସେହି ସମୟ ପର୍ଯ୍ୟନ୍ତ ଭୟଭୀତ ଗଲେ ଥିଲେ। ଯେଉଁ ଘଟଣା ଦେଖିଲେ ସେମାନେ କହିଲେ ବା ସେମାନେ ବହୁତ କଷ୍ଟଦାୟକ ଓ ଦୁଃଖପୂର୍ଣ୍ଣ ଥିଲେ, ଏହା ସେମାନେ ଅନୁଭବ କରୁଥିଲେ। ଏହା ଅନୁଭବ କଲେ ଯେ ଜଣେ ଅଶୁଚି ଆତ୍ମନିଷ୍ଠ ଲୋକ ଢେକା ପୋଲିଆରେ ସେଠାରେ ଅନେକ ଲୋକ ଯୀଶୁଙ୍କୁ ମିଶିବାକୁ ଅପେକ୍ଷା କରୁଥିଲେ। ଙ୍କର ଧ୍ୟାନ ଆକର୍ଷଣ କରିବାକୁ ଲୋକ ସମୂହ ଝଗଡ଼ା କରୁଥିଲେ। ଯୀଶୁଙ୍କ ପାଖକୁ ଯିବା ପାଇଁ ସମୟ ନଷ୍ଟ ନକରି ଜଣେ ଶାସକ ସମାଜ ଗୃହର କହିଲେ ସାହାଯ୍ୟ କରିବାକୁ। ପଢ଼ନ୍ତୁ ମାର୍କ 5:22-45। ଯେବେ ଯୀଶୁ ତାଙ୍କ ପଥରେ ପ୍ରଚାର କରୁଥିଲେ, ସମାଜ ଗୃହର ଅଧ୍ୟକ୍ଷ ତାହାକୁ ରହିବାକୁ କହିଲେ। ସେ ସାହାଯ୍ୟ ଭିକ୍ଷା କଲେ। ସେ କି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି? ବହୁତ ଗୁରୁତ୍ୱପୂର୍ଣ୍ଣ ଯେଉଁ ଶିକ୍ଷା ଆମେ ଏହି କାହାଣୀଠାରୁ ପାଇପାରିବା। ଯଦି କେହି କାର୍ଯ୍ୟ କରୁଛି ପ୍ରଚାର କାର୍ଯ୍ୟ ଓ କେହି ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚେଷ୍ଟା କରୁଛି, ପ୍ରିୟ ଶ୍ରୋତା, ସାଧୁ ପରାୟଣ ହେବା କାହାକୁ ମଧ୍ୟ ଆମେ ବାଧା ଦେବା ନାହିଁ। ଆମ୍ଭେମାନେ ବ୍ୟସ୍ତ, ଆମର ଅନେକ କାର୍ଯ୍ୟ କରିବାକୁ ଅଛି, ଅନେକ ସ୍ଥାନକୁ ଯିବାର ଅଛି, ଅନେକ ସଫଳ କାମ କରିବାର ଅଛି, ଆମର ଅନେକ ସ୍ୱପ୍ନ ସବୁ ରହିଛି ଓ ସମୟରେ ସବୁ କାମ ସମାପ୍ତ ହେବାର ଅଛି। ସମସ୍ୟା ଆମ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ତେଣୁକରି ଯଦି କେହି କିଛି ସାହାଯ୍ୟ ପାଇଁ ତୁମ ପାଖକୁ ଆସେ, ସମୟ ଅନୁମତି ଦେଉନଥିଲେ ମଧ୍ୟ ତୁମକୁ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। କାର୍ଯ୍ୟରେ ବ୍ୟସ୍ତ ରହି ତୁମ୍ଭେ ଭୁଲିଯିବାକୁ ଚେଷ୍ଟା କର ନାହିଁ। ସେହି ମୁହୂର୍ତ୍ତରେ କେତେ ସମୟ ତୁମ୍ଭେ ଭୁଲିବାକୁ ଚେଷ୍ଟା କରିବ ଓ ସାହାଯ୍ୟ କରିଥାଅ ତୁମେ ଯାହାକୁ ସାହାଯ୍ୟ କରିବା ପାଇଁ ଚାହିଁ ନଥାଅ। ପ୍ରିୟ ଶ୍ରୋତା, ଏହା ଗୋଟିଏ ଈଶ୍ୱରଙ୍କ ସଭ୍ୟବ୍ୟ ସୁମାଚାର ସୁସମାଚାର ପ୍ରଚାର କରିବା। ଲୋକମାନଙ୍କ ପାଖକୁ ସାହାଯ୍ୟ ଆସିଥାଏ ପ୍ରତିବନ୍ଧକରୁ। ଅନେକ ଚାହିଁ ନାହାନ୍ତି ପ୍ରତିବନ୍ଧକ ସୃଷ୍ଟି କରିବାକୁ। ଆମ୍ଭେମାନେ ନିରୁତ୍ସାହିତ ହୋଇଥାଉ ଯେତେବେଳେ ଆମ୍ଭମାନଙ୍କ କାର୍ଯ୍ୟ ଅସଫଳ ହୋଇଥାଏ। ଯେପରି ଆମେ ଯୀଶୁଙ୍କ ପ୍ରଚାର କାର୍ଯ୍ୟ ପଢ଼ିଲୁ, ଆମେ ଦେଖିଲୁ ତାହା କେତେଗୁଡ଼ିଏ ଆବଶ୍ୟକତା ପ୍ରତିବନ୍ଧକ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ସେ ଧୈର୍ଯ୍ୟ ଧରି ପ୍ରଚାର କାର୍ଯ୍ୟ କରୁଥିଲେ। ସମସ୍ତଙ୍କ ପାଖରେ ଯେଉଁମାନେ ତାହାଙ୍କ ପାଖକୁ ସାହାଯ୍ୟ ପାଇଁ ଆସୁଥିଲେ, ଆମେ ଯଦି ଏହା ଚିନ୍ତା କରିବା, ଅନେକ ସୌଭାଗ୍ୟ ଆମେ ଜୀବନରେ ପାଇପାରିବା ପ୍ରଚାର କାର୍ଯ୍ୟ ପ୍ରତିବନ୍ଧକ ସୃଷ୍ଟି କରି। ଆମେମାନେ ପଢ଼ିସାରିଛୁ ଉତ୍ତମ ସ୍ମରଣୀୟ ବିଷୟରେ, ଯିଏ ଜାଣିଥିଲେ କେଉଁଠାରେ ଯାଉଛନ୍ତି ଓ କ'ଣ କରିବାକୁ ଚାହୁଁଛନ୍ତି ସେତେବେଳେ ସେଠାରେ ପହଞ୍ଚିଥିଲେ। ପ୍ରିୟ ଶ୍ରୋତା, ପଢ଼ନ୍ତୁ ମାର୍କ 10:46-47 ଓ ଜହନ 5:1-9। ଏଠି ଦୁଇଟି ଦୃଷ୍ଟାନ୍ତରେ ଯୀଶୁ ପ୍ରଶ୍ନ କରିଛନ୍ତି, କାହିଁକି ସେ ତାହା କଲେ। ଧ୍ୟାନ ଦିଅନ୍ତୁ ଦୁଇଟି ଦୃଷ୍ଟାନ୍ତକୁ। ଯୀଶୁ ପଚାରିଲେ ସେମାନଙ୍କର କ'ଣ ଆବଶ୍ୟକ। ସବୁକିଛି ସ୍ପଷ୍ଟ ହୋଇଯାଇଥିଲେ ମଧ୍ୟ ଯଦି ଏହା ସ୍ପଷ୍ଟ ନଥାଏ, ଯୀଶୁ ଜାଣିଥାନ୍ତି ଯାହା ବି ହେଉ ସେହି ଆବଶ୍ୟକତାର। କିନ୍ତୁ ଏପରି ପ୍ରଶ୍ନ ପଚାରି ଯୀଶୁ ମନୁଷ୍ୟକୁ ସମ୍ମାନ ଦେଖାଇଥିଲେ। ସେ ଶିକ୍ଷା ଦେଲେ ସେମାନଙ୍କର କଥା ମଧ୍ୟ ସେ ଶୁଣନ୍ତି। ଶୁଣିବା ସହିତ ସେ ଦେଖାଇଲେ ସେ ସମସ୍ତଙ୍କର ଯତ୍ନ ମଧ୍ୟ ନିଅନ୍ତି, ଯାହା ପାଇଁ ସେମାନେ କଷ୍ଟ ଦୁଃଖ ସହୁଛନ୍ତି। କେତେ ସମୟ ଲୋକମାନେ ତୁମ ସହିତ କଥା ହେବେ? ଯେ କେହି ତାହାଙ୍କର କଥା ମାନନ୍ତି, ବେଳେବେଳେ ଏହା ସମ୍ଭବ ହୁଏ ଯେ ଦୁଃଖ ଜଣାଇଥାନ୍ତି ସେହି ଲୋକଙ୍କୁ ସାହାଯ୍ୟ ମିଳିଥାଏ ସେମାନଙ୍କର ଇଚ୍ଛା ହେଲେ। ଅଳ୍ପ ମୁହୂର୍ତ୍ତ ଚିନ୍ତା କରନ୍ତୁ, କିପରି ଅନୁଭବ କରିବ ଯଦି ତୁମ୍ଭେ ଡାକ୍ତରଙ୍କ ଅଫିସ୍ ଭିତରେ ପ୍ରବେଶ କରିଛ ଓ ଡାକ୍ତର ତୁମକୁ ଦେଖିବେ ଓ ଖଣ୍ଡେ କାଗଜ କିଛି ଲେଖିଦେବେ ଓ ଯିବାକୁ କହିବେ ତୁମ ପଥରେ। ସତ୍ୟରେ ତୁମେ ସନ୍ଦେହ କରିବ ଯେ ତୁମକୁ ଜାଣନ୍ତି ନାହିଁ ଯାହା ତୁମ ହୃଦୟ ଇଚ୍ଛା କରୁଅଛି। ତୁମେ କହିପାର ଡାକ୍ତର ମୋତେ ପଚାରିଲେ ନାହିଁ ମୁଁ କିପରି ଅନୁଭବ କରୁଛି ବା ମୋ ହୃଦୟକୁ ଶୁଣିଲେ ନାହିଁ ମୋ ରକ୍ତଚାପ ପରୀକ୍ଷା କଲେ ନାହିଁ। ଚିକିତ୍ସାର ମୁଖ୍ୟ ବିଷୟ ହେଲା ସବୁକିଛି ପରୀକ୍ଷା କରିବା ଓ ପ୍ରଶ୍ନ କରିବା ତାହାପରେ ଔଷଧ ଦେବା। ସମାନ ଚିନ୍ତାଧାରା ହେଲା ସତ୍ୟ ଚିକିତ୍ସା ପ୍ରଚାର କାର୍ଯ୍ୟର। ମେଡ଼ିକାଲ ମିଶନେରୀମାନଙ୍କର ଲକ୍ଷ୍ୟ କାର୍ଯ୍ୟ ଉତ୍ତମ ଚିକିତ୍ସା ଯୋଗାଇବା, ଲୋକମାନଙ୍କୁ ଆବଶ୍ୟକତା ଅନୁସାରେ। ଅନେକ ମଣ୍ଡଳୀ ବର୍ତ୍ତମାନ ଚିନ୍ତା କରୁଛନ୍ତି ସେମାନଙ୍କର ଚିନ୍ତା ଆବଶ୍ୟକତା ପୂରଣ କଲେ ସେମାନେ କ'ଣ ସମାଜର ସେବା କରିପାରିବେ। ଯେତେ ଆମ୍ଭେମାନେ ଚେଷ୍ଟା କରିଥାଉ ଲୋକମାନଙ୍କୁ କଥାବାର୍ତ୍ତା କରି ସମାଜର ଆବଶ୍ୟକତା ପୂରଣ କରିବାକୁ ଏହା ଜାଣିବାକୁ ହେବ ଆମେ ଦାୟିତ୍ୱବାନ। ସେମାନଙ୍କର ସେବା କରି ପ୍ରଶଂସା ପାଇବାକୁ ଚେଷ୍ଟା କରିବୁ ବା ଚେଷ୍ଟା କରିବ ଓ ନୂଆ ସମ୍ପର୍କ ସ୍ଥାପନ କରିବା। ପ୍ରିୟ ଶ୍ରୋତା, ମନେ ରଖିବା, ଆମେ ଅନ୍ୟ ସହିତ ଲୋଭ ସମ୍ପର୍କ ସ୍ଥାପନ କରି ଅନ୍ୟର ମନକୁ ଜିତିପାରିବା। ଯୀଶୁଖ୍ରୀଷ୍ଟ ତାଙ୍କ ଉତ୍ତମ ମନୋଭାବ ପୁରୁଷ ଓ ମହିଳାମାନଙ୍କୁ ଦେଖାଇଥିଲେ। ଯେଉଁଠାକୁ ସେ ଯାଉଥିଲେ ଲୋକମାନଙ୍କର ସେବା କରୁଥିଲେ। ଆମ୍ଭେମାନେ ମଧ୍ୟ ଲୋକମାନଙ୍କର ସେବା କରୁଥିଲେ। ଆମ୍ଭେମାନେ ମଧ୍ୟ ଲୋକମାନଙ୍କର ମଙ୍ଗଳ ସକାଶେ କାର୍ଯ୍ୟ କରିବା ଆବଶ୍ୟକ ଯେପରି ସେ କରିଥିଲେ। ଆମ୍ଭମାନଙ୍କ ବା ଆମ୍ଭମାନଙ୍କୁ କୁହାଯାଇଅଛି ଭୋକିଲାକୁ ଆହାର ଦେବାକୁ ଓ ଉଲ୍ଲଂଘନକୁ ପୋଷାକ ଯୋଗାଇବାକୁ, କ୍ଲେଶରେ ଥିବା ଲୋକଙ୍କୁ ଆଶ୍ୱାସନା ଦେବାକୁ। ପ୍ରିୟ ଶ୍ରୋତା, ଏହିପରି ଯୀଶୁଖ୍ରୀଷ୍ଟ ଯେବେ ପୃଥିବୀରେ ଥିଲେ ସେ ଏହିପରି ଲୋକମାନଙ୍କ ସେବା କରୁଥିଲେ। ସେହି ଦାୟିତ୍ୱ ବର୍ତ୍ତମାନ ଆମମାନଙ୍କ ଉପରେ ଦିଆଯାଇଅଛି। ଅନ୍ୟମାନଙ୍କ ସେବା କରିବା, ଅନ୍ୟମାନଙ୍କର ସାହାଯ୍ୟରେ ସେମାନଙ୍କର ଆଶ୍ୱାସନା ଦେବା, ଯେପରି ଯୀଶୁ ପ୍ରଭୁ କରିଥିଲେ ଯେବେ ସେ ଏହି ପୃଥିବୀରେ ଥିଲେ। ପ୍ରିୟ ଶ୍ରୋତା, ଏହା କେଡ଼େ ସୁବର୍ଣ୍ଣ ସୁଯୋଗ, ଏହା କେଡ଼େ ଉତ୍ତମ କାର୍ଯ୍ୟ କି ଯେବେ ଆମେ ନିଜକୁ ସେହି କାର୍ଯ୍ୟରେ ନିଯୁକ୍ତ କରିବା, ସେହି କାର୍ଯ୍ୟରେ ନିଜକୁ ଭରେଇବା, ସେହି କାର୍ଯ୍ୟରେ ନିଜକୁ ମନ ଦେଇ ଅନ୍ୟମାନଙ୍କ ସେବା କରିବା, ଏହା ହେଉଛି ଉତ୍ତମ କାର୍ଯ୍ୟ। ଯେହେତୁ ଯୀଶୁଖ୍ରୀଷ୍ଟ ଲୋକମାନଙ୍କ ସେମାନଙ୍କ ଆବଶ୍ୟକତା ଅନୁସାରେ ସେମାନଙ୍କୁ ଯୋଗାଉଥିଲେ। ପ୍ରିୟ ଶ୍ରୋତା, ଚାଲନ୍ତୁ ଯେଉଁ ସୁବର୍ଣ୍ଣ ସୁଯୋଗ ବର୍ତ୍ତମାନ ଆମେ ପାଇଅଛୁ ତାହାଙ୍କ ସହ ମିଶି କାର୍ଯ୍ୟ କରିବା ନିମନ୍ତେ, ତାହାଙ୍କ ସହ ଭାଗ ନେବା ନିମନ୍ତେ। ଯୀଶୁ ଯେପରି କାର୍ଯ୍ୟ କରୁଥିଲେ ଏ ପୃଥିବୀରେ ଲୋକମାନଙ୍କ ସେବାରେ, ଚାଲନ୍ତୁ ଆମ୍ଭେମାନେ ମଧ୍ୟ ନିଜକୁ ସମର୍ପଣ କରି ତାହାଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବା, ଲୋକମାନଙ୍କର ସାହାଯ୍ୟ କରିବା। ଏହି ଆଶାରେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଯିଏକି ଏହି ସାରା ପୃଥିବୀକୁ ସୃଷ୍ଟି କରିଅଛନ୍ତି, ଯିଏକି ଏହି ପତିତ ମାନବଙ୍କୁ ସୃଷ୍ଟି କରିଅଛନ୍ତି, ତୁମେ ହିଁ ଆମ ତ୍ରାଣକର୍ତ୍ତା ସୃଷ୍ଟିକର୍ତ୍ତା। ହେ ପ୍ରଭୁ, ତୁମ ସେହି ମଧୁର ନାମରେ କୋଟି କୋଟି ଧନ୍ୟବାଦ, ଯେହେତୁ ଏହି ଯେଉଁ ସୁଯୋଗ ବର୍ତ୍ତମାନ ଆମମାନଙ୍କୁ ଦେଇଅଛ ତୁମ ସେହି ସୌନ୍ଦର୍ଯ୍ୟ ବାକ୍ୟ ଶୁଣିବା ପାଇଁ। ହେ ପ୍ରଭୁ, ଆମ ପାପ ସବୁ କ୍ଷମା କର, ଯେହେତୁ ତୁମେ ହିଁ ପ୍ରଶଂସା ଗୌରବ ଓ ସମ୍ମାନର ଯୋଗ୍ୟ। ପ୍ରଭୁ, ଆମମାନଙ୍କୁ ସେହି ଆଶିଷରେ ଭରାଇ ଦିଅ, ଯେପରିକି ଆମ୍ଭେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍। ଦିନ
আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাইবা পাই আমার এই ঠিকনারে যোগাযোগ করন্তু। আমার ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হেউছি ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।